ଭଜରେ ମନ ଭଜ ଅବର୍ଣ୍ଣ ରୂପକୁ ବର୍ଣ୍ଣି ନାହାନ୍ତି ଯଦିଏ ଅବର୍ଣ୍ଣିକା ପୁରୁଷକୁ ଭଜ ଅବର୍ଣ୍ଣ ରୂପକୁ ଭଜରେ ମନ ଭଜ ଅବର୍ଣ୍ଣ ରୂପକୁ ସାରଳା ଯେ ସିଦ୍ଧ ମୁନି ବର୍ଣ୍ଣି ନ ପାରିଲେ ପୁଣି ସାରଳା ଯେ ସିଦ୍ଧ ମୁନି ବର୍ଣ୍ଣି ନ ପାରିଲେ ପୁଣି ଅରୂପ ଅପ୍ୟୟ ନାମ ଚିହ୍ନି ଧର ଧର ତାଙ୍କୁ ଭଜ ଅବର୍ଣ୍ଣ ରୂପକୁ ଭଜରେ ମନ ଭଜ ଅବର୍ଣ୍ଣ ରୂପକୁ ଋଣ ଧ୍ୟାନ ନ ପାଇଲେ ଯନ୍ତ୍ର ଶୂନ୍ୟ ଚାରି ବେଦରେ ଲଢ଼ିଲେ ଅଭୟ ବ୍ରହ୍ମ ପାଦକୁ ଭଜ ଅବର୍ଣ୍ଣ ରୂପକୁ ଭଜରେ ମନ ଭଜ ଅବର୍ଣ୍ଣ ରୂପକୁ ଚାରି ବେଦେ ନାହିଁ ସେ ହୁଁ ଲଢ଼ିଲେ ପାଇବେ କାହୁଁ ଚାରି ବେଦେ ନାହିଁ ସେ ହୁଁ ଲଢ଼ିଲେ ପାଇବେ କାହୁଁ ଛଡ଼ ବେଦେ ନ ଭେଟନ୍ତି ଅବର୍ଣ୍ଣିକା ପୁରୁଷକୁ ଭଜ ଅବର୍ଣ୍ଣ ରୂପକୁ ଭଜରେ ମନ ଭଜ ଅବର୍ଣ୍ଣ ରୂପକୁ ଦେହରେ ରହିଅଛି ଚିହ୍ନି ଧର ଧର ବାଛି ଏ ଦେହରେ ରହିଅଛି ଚିହ୍ନି ଧର ଧର ବାଛି ଯେ ଚିହ୍ନି ପାରିବ ତାଙ୍କୁ ରହିବ ଚାରି ଯୁଗକୁ ଭଜ ଅବର୍ଣ୍ଣ ରୂପକୁ ଭଜରେ ମନ ଭଜ ଅବର୍ଣ୍ଣ ରୂପକୁ କନ୍ଧ ଖୋଜୁଅଛି ସ୍ୱାମୀ ପାଦ ଭଣିଲେ ଯେ ଭୀମ କନ୍ଧ ଖୋଜୁଅଛି ସ୍ୱାମୀ ପାଦ ପାଉନାହାନ୍ତି ଟି ଅନ୍ତ ଅନାମିକା ପୁରୁଷକୁ ଭଜ ଅବର୍ଣ୍ଣ ରୂପକୁ ଭଜରେ ମନ ଭଜ ଅବର୍ଣ୍ଣ ରୂପକୁ ବନି ନାହାନ୍ତି ଯଦିଏ ଅବର୍ଣ୍ଣିକା ପୁରୁଷକୁ ଭଜ ଅବର୍ଣ୍ଣ ରୂପକୁ ଭଜରେ ମନ ଭଜ ଅବର୍ଣ୍ଣ